आकाशवाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ। ଲୋକସଭା ଅପରାହ୍ନ 2 ଯାଏ ଓ ରାଜ୍ୟସଭା ଆଜି ଦିନକ ପାଇଁ ମୁଲତବୀ ଘୋଷଣା। 2 ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମାଳଦ୍ୱୀପରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ହେବ ଭାରତ ମାଳଦ୍ୱୀପ ଦ୍ୱିପାକ୍ଷିକ ଆଲୋଚନା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷିଦ୍ଧ ସାମଗ୍ରୀ ସମ୍ପର୍କିତ ପ୍ରଚାର ପ୍ରସାର ଅଭିଯୋଗରେ 25 ୱେବ୍ସାଇଟ୍କୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 225 ରନ୍ରୁ ବ୍ୟାଟିଂ ଜାରି ରଖିବ ଇଂଲଣ୍ଡ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ଲୋକସଭା ଅଧିବେଶନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ ବିଜୟ ଦିବସର 26ତମ ବାର୍ଷିକୀ ପାଳନ ଅବ୍ୟବହିତ ପୂର୍ବରୁ ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦେଶ ପାଇଁ ବଳିଦାନ ଦେଇଥିବା ଭାରତୀୟ ସେନାବାହିନୀର ଯୋଦ୍ଧା ଯବାନମାନଙ୍କୁ ସ୍କରଣ କରିଥିଲେ। କାର୍ଗିଲରୁ ଶତ୍ରୁପକ୍ଷକୁ ନିପାତ କରି ପ୍ରତିକୂଳ ପାଗ ସତ୍ତ୍ୱେ ଯୁଦ୍ଧ ଅଭିଯାନ ଜାରି ରଖିବାରେ ଭାରତୀୟ ସେନାର ବୀରତ୍ୱକୁ ଲୋକସଭାରେ ପ୍ରଶଂସା କରାଯାଇଥିଲା। ଗୃହ ପକ୍ଷରୁ ଶହୀଦ ଯବାନମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିଲେ।
କାର୍ଗିଲ ଯୁଦ୍ଧ ମେ ହମାରି ସେନା ନେ କଠିନ ଭୌଗୋଳିକ ବାଧାଓଁ କା ସାମ୍ନା କରତେ ହୁଏ ରାଷ୍ଟ୍ରୀୟ ସମ୍ପ୍ରଭୁତା ଔର ଅଖଣ୍ଡତା କି ରକ୍ଷା ମେ ଅସାଧାରଣ ବୀରତା ଔର ସଂକଳ୍ପ କା ପରିଚୟ ଦିଆ। ହମ ଇସ ଅବସର ପର ଅପନେ ବୀର ସୈନିକୋଙ୍କୁ ନମନ କରତେ ହୈଁ ଜିନ୍ହୋନେ ଅପନି ରାଷ୍ଟ୍ର କି ସୁରକ୍ଷା ମେ ଅପନା ସର୍ବୋଚ୍ଚ ବଳିଦାନ ଦିଆ।
ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନକୁ ପ୍ରତ୍ୟାହାର କରିବା ଦାବିରେ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳଗୁଡ଼ିକ ପ୍ରଶ୍ନକାଳ ଚଳାଇ ନଦେବା ଏବଂ ହଟ୍ଟଗୋଳ କରିବା ଗୃହର ମର୍ଯ୍ୟାଦା ନଷ୍ଟ କରୁଛି ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ଗତ କିଛିଦିନ ହେବ ଯୋଜନାବଦ୍ଧ ଭାବରେ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ନ ଚଳାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ମୈଁ ଫିର ଆପସେ କହ ରହା ହୁଁ ଆପ ଆଇଏ ହର ଚର୍ଚ୍ଚା ଗତିରୋଧ କୋ ସମାପ୍ତ କରେଙ୍ଗେ ସରକାର କେ ପ୍ରତିନିଧି ହୋଗେ ଆପକେ ପ୍ରତିନିଧି ହୋଗେ ଅଗର କୁଛ ମୁଦ୍ଦୋ ପେ ସମାଧାନ ନିକଲତା ହୈ ତୋ ଉଚିତ ନହିଁ ହୈ ନହିଁ ତୋ ଆପକୋ ଅପନି ଅସହମତି ଦର୍ଜ କରାନେ କା ଲୋକତନ୍ତ୍ର ମେ ଅଧିକାର ହୈ ଆପ ସଦନ ନହିଁ ଚଲାନା ଚାହତେ ସଦନ କି କାର୍ଯ୍ୟବାହୀ ଆଜ 2 ତକ କେ ଲିଏ ସ୍ଥଗିତ କି ଜାତି ହୈ।
ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହରେ ଅଧ୍ୟକ୍ଷତା କରୁଥିବା ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଚଳାଇବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଦାବି ଉପସ୍ଥାପନ କରିବା ଲାଗି ହଟ୍ଟଗୋଳ ଆରମ୍ଭ କରିଥିଲେ। ଶ୍ରୀ ତିୱାରୀ ପ୍ରଶ୍ନକାଳ ଚଳାଇବା ଲାଗି ବିରୋଧୀ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ କୃଷକଙ୍କ କଲ୍ୟାଣ ସମ୍ପର୍କିତ ପ୍ରସଙ୍ଗ ଆଲୋଚନା ହେବାକୁ ଥିବାରୁ ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଚୌହାନ କହିଥିଲେ ସେ ଉତ୍ତର ଦେବାକୁ ଚାହୁଁଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ତାହା କରିବାକୁ ଦେଉନାହାନ୍ତି। ପରେ ଶ୍ରୀ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନ ପ୍ରସଙ୍ଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।
कृषि संकल्प अभियान 60,900 से ज्यादा गांव में हमारे वैज्ञानिक गए और वो खाली हाथ नहीं गए। उस गांव की एग्रो क्लाइमेटिक कंडीशंस क्या है और उस कंडीशंस पे गांव में जो माटी है उसमें पोषक तत्व कौन से हैं उनको ध्यान में रखते हुए वहां कौन सी फसल उगाई जाए कौन से बीज उपयुक्त रहेंगे ये जानकारी लेके गए।
ପୂର୍ବାହ୍ନ 11 ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବା ପରେ ତାମିଲନାଡୁରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟମାନଙ୍କୁ ଶପଥପାଠ କରାଯାଇଥିଲା। ମକ୍କଲ ନିଧି ମୟମ ମୁଖ୍ୟ ଏବଂ ଜଣାଶୁଣା ଅଭିନେତା କମଲ ହାସନ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଡିଏମ୍କେର ରାଜାଥି ଏସ୍ଆର୍ ଶିବଲିଙ୍ଗମ ଏବଂ ପି ୱିଲସନ୍ ମଧ୍ୟ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥପାଠ କାର୍ଯ୍ୟକ୍ରମ ପରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବିରୋଧୀ ଦଳଗୁଡ଼ିକ ପକ୍ଷରୁ 28 ସ୍ଥଗିତାଦେଶ ନୋଟିସ୍ ପାଇଥିବା ପ୍ରକାଶ କରିଥିଲେ। ସେହିସବୁ ନୋଟିସ୍ଗୁଡ଼ିକୁ ସେ ପ୍ରତ୍ୟାଖ୍ୟାନ କରିଥିବା ମଧ୍ୟ କହିଥିଲେ। ଗୃହରେ ଶାନ୍ତି ବଜାୟ ରଖିବା ସହ ଗୃହ କାର୍ଯ୍ୟରେ ଭାଗ ନେବାକୁ ସେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ତେବେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟମାନଙ୍କ ସ୍ଲୋଗାନ ଓ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ରାଜସ୍ଥାନର ଝାଲାୱାରରେ ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବା ଫଳରେ ଛାତ୍ରଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଦୁଃଖଦ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଘଟଣାରେ ସରକାର ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ଶ୍ରୀ ମୋଦି ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମାଳଦ୍ୱୀପର ମାଲେରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଳଦ୍ୱୀପକୁ ଏହା ତୃତୀୟ ଗସ୍ତ ହୋଇଥିବା ବେଳେ ଡକ୍ଟର ମହମ୍ମଦ ମୁଇଜୁଙ୍କ ରାଷ୍ଟ୍ରପତିତ୍ୱ ସମୟରେ କୌଣସି ରାଷ୍ଟ୍ରମୁଖ୍ୟଙ୍କ ଏହା ମାଳଦ୍ୱୀପକୁ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ମାଲେରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ଡକ୍ଟର ମୁଇଜୁ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଭାରତ ମାଳଦ୍ୱୀପ ବନ୍ଧୁତା ଆଗାମୀ ଦିନରେ ବିକାଶର ନୂତନ ଶିଖର ସ୍ପର୍ଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲେର ଭେଲାନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମାଳଦ୍ୱୀପ ନାଗରିକମାନେ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ସହ ସ୍ୱାଗତ କରିଥିଲେ। ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ବିମାନ ବନ୍ଦର ବାହାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭାରତର କୁନି କୁନି ପିଲାମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏ ସମ୍ପର୍କରେ ଏକ ରିପୋର୍ଟ।
माले के विलाना अंतर्राष्ट्रीय हवाई अड्डे पर उत्साही मालदीवी नागरिकों ने प्रधानमंत्री नरेंद्र मोदी का गर्मजोशी से स्वागत किया। दोनों देशों के बीच बढ़ते संबंधों को यह रेखांकित करता है। प्रवासी भारतीय भी बड़ी संख्या में प्रधानमंत्री का स्वागत करने के लिए पहुंचे थे। भारतीय बच्चों ने छाव नृत्य प्रस्तुत कर सबका मन मोह लिया। प्रधानमंत्री दोपहर में राष्ट्रपति मुइज्जू के साथ परस्पर हित के विभिन्न मुद्दों पर विचार विमर्श करेंगे। दोनों नेता व्यापक आर्थिक और समुद्री सुरक्षा साझेदारी की प्रगति का भी जायजा लेंगे। जीवन भावसार आकाशवाणी समाचार माले
ମାଲଦ୍ୱୀପ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଗୁଡ଼ିକ ଭାରତରେ ନିଷିଦ୍ଧ ସାମଗ୍ରୀର ପ୍ରଚାର ପ୍ରସାର କରୁଥିବା 25 ୱେବ୍ସାଇଟ୍କୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ୱେବ୍ସାଇଟ୍ଗୁଡ଼ିକ ମହିଳାଙ୍କ ସମ୍ମାନ ହାନି କଲାଭଳି ବିଭିନ୍ନ ସାମଗ୍ରୀଗୁଡ଼ିକର ପ୍ରଚାର ପ୍ରସାର କରୁଥିଲେ। ଭାରତୀୟ ନ୍ୟାୟ ସଂହିତାର ଧାରା 294କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ୍ କୋଟି ସ୍ୱରସିଂହମ୍ଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଆନ୍ଧ୍ରପ୍ରଦେଶ ପକ୍ଷରୁ ପୁନର୍ଗଠନ ଆଇନର ଧାରା 26କୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଥିଲା। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାକୁ ବାଦ୍ ଦେଇ କେବଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀରର ବିଧାନସଭା ଓ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ନିର୍ଦ୍ଧାରଣ କରିବା ଅସାମ୍ବିଧାନିକ ବୋଲି ଦର୍ଶାଯାଇଥିଲା। ଭାରତୀୟ ଶିଳ୍ପ ମହାସଂଘ ଭାରତ ଯୁକ୍ତରାଜ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ଏହି ଚୁକ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମହାସଂଘ କହିଛି। ଭାରତୀୟ ଏଣ୍ଟରପ୍ରାଇଜେସ୍ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ତଥା ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଭାରତ ଯୁକ୍ତରାଜ୍ୟ ଫୋରମ୍ର ସହ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିବା 16 ଜଣିଆ ଶିଳ୍ପ ପ୍ରତିନିଧି ଦଳ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ଶ୍ରୀ ମିତ୍ତଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି ପାଇବ। ଉଭୟ ଦେଶ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ। ନିର୍ବାଚନ ଆୟୋଗ କହିଛନ୍ତି ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ 99% ଭୋଟର ସାମିଲ ହୋଇଛନ୍ତି। ତେବେ ତଥ୍ୟ ଅନୁଯାୟୀ 1,00,000 ଭୋଟରଙ୍କ କୌଣସି ପତ୍ତା ମିଳୁନାହିଁ। 21,60,000 ଭୋଟରଙ୍କ ମୃତ୍ୟୁ ଘଟିଥିବା ବେଳେ 31,50,000 ଭୋଟର ସେମାନଙ୍କ ବାସସ୍ଥାନ ପରିବର୍ତ୍ତନ କରିଛନ୍ତି ଓ 7,00,000 ଭୋଟର 1ରୁ ଅଧିକ ସ୍ଥାନରେ ପଞ୍ଜୀକରଣ କରିଛନ୍ତି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଇଂଲଣ୍ଡ ଗତକାଲିର ସ୍କୋର 225 ରନ୍ ଓ 2 ୱିକେଟ୍ରୁ ବ୍ୟାଟିଂ ଆରମ୍ଭ କରିବ। ଆୟୋଜକ ଇଂଲଣ୍ଡ ଭାରତଠାରୁ 133 ରନ୍ ପଛରେ ରହିଛି। ଭାରତ ପ୍ରଥମ ଇନିଂସରେ 358 ରନ୍ ସ୍କୋର କରିଥିଲା। ଭାରତର ରିଷଭ ପନ୍ଥ 54 ଏବଂ ଶାର୍ଦ୍ଦୁଲ ଠାକୁର 41 ରନ୍ ସ୍କୋର କରିଥିଲେ। ଏହି 5ଟିକିଆ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2ଟି ମ୍ୟାଚ୍ ଜିତି ଆଗରେ ଥିବାବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ। ଲୋକସଭା ଅପରାହ୍ନ 2ଟା ଯାଏ ଓ ରାଜ୍ୟସଭା ଆଜି ଦିନକ ପାଇଁ ମୁଲତବୀ ଘୋଷଣା। ଦୁଇ ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମାଳଦ୍ୱୀପରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ହେବ ଭାରତ ମାଳଦ୍ୱୀପ ଦ୍ୱିପାକ୍ଷିକ ଆଲୋଚନା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷିଦ୍ଧ ସାମଗ୍ରୀ ସମ୍ପର୍କିତ ପ୍ରଚାର ପ୍ରସାର ଅଭିଯୋଗରେ 25 ୱେବ୍ସାଇଟ୍କୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 225 ରନ୍ରୁ ବ୍ୟାଟିଂ ଜାରି ରଖିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।